ବସିଛ ଧରି ହାତରେ ଥଣ୍ଡା, ସଜ ହୋଇଲେଣି ବିରଜା ଧରି ଚଣ୍ଡୀ ଚାମଣ୍ଡା। ଏଇ କଳି କାଳ ପାପରେ ଯେବେ ଉଛୁଳି ଯିବ, ଲେଖା ଅଛି ପ୍ରଭୁ ଦଶମ ଅବତାର ହୋଇବ, ଯୁଗେ ଯୁଗେ ଜଗନ୍ନାଥ ହେ ତୁମେ ଯୁଗାବତାର, କଳି ଯୁଗେ କଳ୍କି ଆସ ହେ ପରମ ଲେଛ ସଂହାର। ଦିନ ଆଉ ଦେଖିବ ରଖି ଧର୍ମକୁ ସାକ୍ଷୀ, ଅଧର୍ମ ହାଟରେ ଧର୍ମ ଯେ ନୀତି ନିଲାମ ହୁଏ, ପାପ ପୁଣ୍ୟର ଯେ ହିସାବ ଅବା ରଖୁଛି କିଏ। ଭବିଷ୍ୟ ପୁରାଣ ମାଳିକା ଅବା ସତ ହୋଇବ, ପାହାଚେ ପ୍ରଭୁ ହେ ସତେ ମିନ ଖେଳିବ, ସତ୍ୟ କୁଲଙ୍ଘିଲେ ମାନବ ସିନ୍ଧୁ କୂଳ ଲଙ୍ଘିବ, ପ୍ରଳୟ ପ୍ରୟୋଧି ଜଳରେ ପୃଥିବୀ ଲୀନ କି ହେବ। ଦିନୁ ଦିନ ବଢି ଚାଲିଛି ପ୍ରଭୁ ପାପର ଭାରା, ଉଡୁଛି ହୋଇ ଲୋଟଣୀ ପାରା, ତା ପାପ ଡେଣାକୁ ତୁମେ ହିଁ ଏକା ଛେଦିବ ପରା, ତୁମ ବାର ହାତ ଖଣ୍ଡାକୁ ତପି କରେ ଆସରା। ତୁମରି ଆଦେଶ ବାସୁକି ଧରିତ୍ରୀକୁ ଧରିଛି, କଳି ଯୁଗେ ପୁଣି ଧର୍ମ ଯେ ଏକ ପାଦ ରହିଛି, ସେ ପାଦଟି କଳି କରାଳେ ଯେବେ ନାଶ ହୋଇବ, ବାସୁକି ଟଳିବ ଧରିତ୍ରୀ ରସା ତଳକୁ ଯିବ। ଧର୍ମ ରକ୍ଷା ପାଇଁ ପାଶୋରୀ ଦେଇ ତୁଳସୀ ଧଣ୍ଡା, ମ୍ଳେଚ୍ଛ ସଂହରଣ କର ହେ ଧରି ହାତରେ ଖଣ୍ଡା, ସୁଦର୍ଶନ ଚକ୍ର ଥିବ ଯେ ଶୂନ୍ୟ ମଣ୍ଡଳେ ରହି, ମହାଭାରତରେ ଯେମିତି ଥିଲା ଅଦୃଶ୍ୟ ହୋଇ। ମାଳିକା କହୁଛି ଶୁଭିବ ବୋଲି ଭୈରବ ରଡ଼ି, ଫେରଡ଼ିରେ ମ୍ଳେଛ ମାନଙ୍କ ଜୀବ ଜୀବନ ଛାଡ଼ି, ତୁମେ ଶାନ୍ତ ବୁଦ୍ଧ ମୂରତି ପୁଣି କାଳ ଭୈରବ, କଳ୍କି ଅବତାରେ ରଚିବ ଅବା ରୁଦ୍ର ତାଣ୍ଡବ। ମାଳିକା ପ୍ରମାଣେ ହୋଇବ ସାତ ଦିନ ଅନ୍ଧାର, ଜନ୍ତୁମାନେ ମ୍ଳେଛଙ୍କୁ କରୁଥିବେ ଆହାର, ତୁମେ କାଳ ରାତ୍ରି ଅନ୍ଧାର ତୁମେ ସେଇ ନୃସିଂହ, ନରସିଂହ ଠାରୁ ହିଂସ୍ର ଯେ କେଉଁ ଜନ୍ତୁ ହୋଇବ। କେଉଁମାନେ ମ୍ଳେଛ କିଏ ଯେ ହେବେ ଭକ୍ତରେ ଗଣା, ତାରିବ ମାରିବ ପ୍ରଭୁ ତୁମକୁ ଜଣା, ଜୟ ଜୟ ଜଗଦୀଶ ହେ ଜୟ କଳା ଠାକୁର, ଜୟ ଜୟ କୃଷ୍ଣ କେଶବ ଧର।